ଏହା ଆଡଭେଣ୍ଟିଷ୍ଟ ୱାର୍ଲ୍ଡ ରେଡିଓ ଭଏସ୍ ଅଫ୍ ହୋପ୍ ଜୀବନଧାରା। ଓଡ଼ିଆ ରେଡିଓ କାର୍ଯ୍ୟକ୍ରମ ଯାହା ଆମର ଆନ୍ତର୍ଜାତୀୟ ଆଘାତ କେନ୍ଦ୍ରରୁ ପ୍ରସାରଣ କରାଯାଉଛି ପ୍ରତିଦିନ ରାତି 9:30। ମୁଁ ସୁବ୍ରତ କୁମାର ପତି ପ୍ରେମର ସହ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ଚାଲନ୍ତୁ ଆଜିର 30 ମିନିଟ୍ର କାର୍ଯ୍ୟକ୍ରମ ବିଷୟରେ ଜାଣିନେବା। ପ୍ରଥମେ ରଖିଛୁ ଆଧ୍ୟାତ୍ମିକ ଭକ୍ତିମୟ ଗୀତ, ଏହାପରେ ଶୁଣିବା ସ୍ୱାସ୍ଥ୍ୟ ବିଷୟରେ ଭକ୍ତଙ୍କଠାରୁ ଜୀବନଦାୟକ ଈଶ୍ୱରଙ୍କ ବାକ୍ୟ। ପ୍ରିୟ ଶ୍ରୋତା, ତାହେଲେ ଚାଲନ୍ତୁ ଶୁଣିବା ଏକ ଆଧ୍ୟାତ୍ମିକ ଭକ୍ତିମୟ ଗୀତ। ଆମ ଠିକଣା ଆଡଭେଣ୍ଟିଷ୍ଟ ମିଡ଼ିଆ ସେଣ୍ଟର, SDA ମିଶନ କମ୍ପାଉଣ୍ଡ, ସାଲିସବୁରୀ ପାର୍କ, ପୁଣେ 411037, ମହାରାଷ୍ଟ୍ର। ବା ଖୋଲନ୍ତୁ ଆମର ୱେବସାଇଟ୍, ଯେକୌଣସି ଆଣ୍ଡ୍ରଏଡ଼୍ ଫୋନ୍, ସ୍ମାର୍ଟଫୋନ୍, ଡେସ୍କଟପ୍, ଲ୍ୟାପ୍ଟପ୍ କିମ୍ବା ଟ୍ୟାବ୍ଲେଟ୍। ଆମର ୱେବସାଇଟ୍ www.awr.org/ori। ବର୍ତ୍ତମାନ ଚାଲନ୍ତୁ ଶୁଣିବା ଈଶ୍ୱରଙ୍କ ଭକ୍ତଙ୍କଠାରୁ ଈଶ୍ୱରଙ୍କ ଜୀବନଦାୟକ ବାକ୍ୟ।
ଈଶ୍ୱର ଜ୍ୟୋତିଷ ଏବଂ ମନୋବିଜ୍ଞାନ ପ୍ରେରଣା ଦିଅନ୍ତି କି ଭାଗ 3। ନମସ୍କାର ପ୍ରିୟ ଶ୍ରୋତା, ସେହି ସର୍ବଶକ୍ତି ସର୍ବଜ୍ଞାନୀ ପ୍ରେମର ସାଗର ଦୟାମୟ ଅନ୍ତର୍ଯ୍ୟମୀ ଅନୁଗ୍ରହ ପରମ ପିତାଙ୍କ ମଧୁର ନାମରେ ମୁଁ ପାଷ୍ଟ ପୂର୍ଣ୍ଣଚନ୍ଦ୍ର ଆଉ ଥରେ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମରେ ସ୍ୱାଗତ କରୁଅଛି। ସେହି ସର୍ବଶକ୍ତି ପରମେଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ, ଆପଣଙ୍କୁ ସମସ୍ତ ପ୍ରକାର ଦୁଃଖ କଷ୍ଟ ବାଧା କ୍ଲେଶ ଓ ରୋଗରୁ ଦୂରେଇ ରଖୁ। ଶତ୍ରୁ ସୈତାନ ହସ୍ତରୁ ସେ ଆପଣଙ୍କୁ ସୁରକ୍ଷାରେ ରଖୁ। ତାହାଙ୍କ ପ୍ରେମ, ତାହାଙ୍କ ସ୍ନେହ, ତାହାଙ୍କ କୃପା, ତାହାଙ୍କ ଅନୁଗ୍ରହ ସଦାସର୍ବଦା ଆପଣଙ୍କଠାରେ ସହବର୍ତ୍ତୀ ରହୁ। ପ୍ରିୟ ଶ୍ରୋତା, ଚାଲନ୍ତୁ ଆଜି ଆମ୍ଭେମାନେ କିଛି ସମୟ ସଦାପ୍ରଭୁ ପରମେଶ୍ୱରଙ୍କ ଜୀବନଦାୟକ ବାକ୍ୟ ଧ୍ୟାନ କରିବା। ଆଜିର ଆଲୋଚନା ହେଉଛି ଈଶ୍ୱର ଜ୍ୟୋତିଷ ଏବଂ ମନୋବିଜ୍ଞାନ ପ୍ରେରଣା ଦିଅନ୍ତି କି ଭାଗ ତିନି। ଏହା ଭାଗ ଏକ। ଭାଗ ଦୁଇ ଆମେ ଆଲୋଚନା କରିସାରିଛୁ, ତାହେଲେ ଚାଲନ୍ତୁ ଭାଗ ତିନି ଆଲୋଚନା କରିବା। ପ୍ରକୃତ ଭବିଷ୍ୟତ ଭକ୍ତାଙ୍କ କାର୍ଯ୍ୟ ମୁଖ୍ୟତଃ ଚର୍ଚ୍ଚର ସେବା କରିବା କିମ୍ବା ଅବିଶ୍ୱାସୀମାନଙ୍କ ସେବା କରିବା କି, ଯେପରିକି ପ୍ରଥମ କରନ୍ତି ତାର 14-12 ଭବିଷ୍ୟତବାଣୀ ଅବିଶ୍ୱନୀୟମାନଙ୍କ ପାଇଁ ନୁହେଁ, ବରଂ ଯେଉଁମାନେ ବିଶ୍ୱାସ କରନ୍ତି ସେମାନଙ୍କ ପାଇଁ। ମନେ ରଖନ୍ତୁ ବନ୍ଧୁ, ଭବିଷ୍ୟତବାଣୀ ଅବିଶ୍ୱାସୀମାନଙ୍କ ପାଇଁ ନୁହେଁ, ବରଂ ଯେଉଁମାନେ ବିଶ୍ୱାସ କରନ୍ତି ସେମାନଙ୍କ ପାଇଁ। କାହିଁକି, ଯଦି ଆମେ ସେହି ଭବିଷ୍ୟତବାଣୀ ଉପରେ ବିଶ୍ୱାସ ନ କରିବା, ଯଦି ଆମେ ସେହି କଥାରେ ଯଦି ବିଶ୍ୱାସ ନ କରିବା, ହେଲେ ସେହି କଥା କହିବାର ଲାଭଜନକ କିଛି ନୁହଁ। ଯଦି ସେହି ଭବିଷ୍ୟତବାଣୀରେ ଯଦି ଆମେ ବିଶ୍ୱାସ ନ କରିବା, ତାହେଲେ ସେହି ଭବିଷ୍ୟତବାଣୀ ବିଷୟରେ ଧ୍ୟାନ କରିବା ବା କଥାବାର୍ତ୍ତା ହେବା ବା ମନେ ପକାଇବା ତାର କିଛି ମାନେ ନାହିଁ। ଏଥିଯୋଗୁଁ ପବିତ୍ରଶାସ୍ତ୍ର ବାଇବଲ ପ୍ରଥମ କରନ୍ତି ତାର 14-12 କୁହେ ଯେ ଭବିଷ୍ୟତବାଣୀ ଅବିଶ୍ୱାସୀମାନଙ୍କ ପାଇଁ ନୁହେଁ, ବରଂ ଯେଉଁମାନେ ବିଶ୍ୱାସ କରନ୍ତି ସେମାନଙ୍କ ପାଇଁ ଭବିଷ୍ୟତବାଣୀ। ବାଇବଲ ସ୍ପଷ୍ଟ କରେ ଯେ ଯଦିଓ ଜଣେ ଭବିଷ୍ୟତ ଭକ୍ତାଙ୍କ ବାର୍ତ୍ତା ବେଳେବେଳେ ଜନସାଧାରଣଙ୍କୁ ସଂଶୋଧନ କରିପାରେ, ଭବିଷ୍ୟତବାଣୀର ମୂଳ ଉଦ୍ଦେଶ୍ୟ ହେଉଛି ଚର୍ଚ୍ଚର ସେବା କରିବା। ବନ୍ଧୁ, ଈଶ୍ୱରଙ୍କ ଶେଷ ସମୟର ଚର୍ଚ୍ଚରେ ଭବିଷ୍ୟତବାଣୀର ଉପହାର କି ଅଛି? ବନ୍ଧୁ, ଈଶ୍ୱରଙ୍କ ସମୟର ଚର୍ଚ୍ଚରେ ଭବିଷ୍ୟତବାଣୀର ଉପହାର ଅଛି, ଏହା ଆମେ ମନେ ରଖିବାକୁ ପଡ଼ିବ। ଯେପରିକି ଆମେ ପଢ଼ିସାରିଛୁ ଆଉ ଶୁଣିସାରିଛୁ କି ଏଇ ଯେଉଁ ପଏଣ୍ଟ ଗୁଡ଼ାକ ଯଦି ଆମେ ଦେଖିବା, ଚାଲନ୍ତୁ ପ୍ରଥମ ପଏଣ୍ଟ ଦେଖିବା, ବିଜ୍ଞାପନ ବା 548-1798 ମଧ୍ୟରେ ଏହା ଏକ ସରକାରୀ ସଂଗଠନ ଭାବରେ ରହିବ ନାହିଁ। କୋସମରୁ କୋସମ 578-1798 ମସିହାରେ ଏହା ଏକ ସଂଗଠନ ଭାବରେ ରହିବ ନାହିଁ। ତାପରେ ଦ୍ୱିତୀୟ ପଏଣ୍ଟରେ ଆମେ ଦେଖୁ, ଏହା ଉତ୍ପନ୍ନ ହେବ ଏବଂ 1798 ପରେ ଏହାର କାର୍ଯ୍ୟ କରିବ। ଉତ୍ପନ୍ନ ହେବ, ତାପରେ ସେ କାର୍ଯ୍ୟ କରିବ ବୋଲି ଆମେ ଦେଖୁଅଛୁ। ଏହା ସପ୍ତମ ଦିନ ବିଶ୍ରାମ ସମତେ 10 ଆଜ୍ଞା ପାଳନ କରିବ, ଚତୁର୍ଥ ଆଦେଶ ବା ଚତୁର୍ଥ ଆଜ୍ଞା। ଆମେ ବାଇବଲରେ ଦେଖୁଅଛୁ ବନ୍ଧୁ କି ପରମେଶ୍ୱର ଆମମାନଙ୍କୁ 10 ଆଜ୍ଞା ପ୍ରଦାନ କରିଛନ୍ତି, ଆଉ ସେଇ 10 ଆଜ୍ଞାରୁ ପୁଣି ଚତୁର୍ଥ ଆଜ୍ଞା ହେଉଛି ମୁଖ୍ୟ, ଯେଉଁଥିରେ ଈଶ୍ୱରଙ୍କୁ ସେବା କରିବା ବିଷୟରେ, ଈଶ୍ୱରଙ୍କୁ ପୂଜା କରିବା ବିଷୟରେ, ଈଶ୍ୱରଙ୍କ ଆଜ୍ଞା ମାନିବା ବିଷୟରେ ଆମେ ପାଉଅଛୁ। ଏହା ସପ୍ତମ ଦିନର ବିଶ୍ରାମ ସମତେ 10 ଆଜ୍ଞା ପାଳନ କରିବା ଚତୁର୍ଥ ଏହା ଆଦେଶ ବା ଚତୁର୍ଥ ଆଜ୍ଞା। ତାପରେ ଆମେ ଦେଖୁଛୁ ଏଥିରେ ଭବିଷ୍ୟତବାଣୀର ଉପହାର ରହିଛି, କେଉଁଥିରେ, ଏହି 10 ଆଜ୍ଞାରେ। ଏହା ଏକ ବିଶ୍ୱବ୍ୟାପୀ ମିଶନରୀ ଚର୍ଚ୍ଚ ହେବ, ଯେଉଁ ଚର୍ଚ୍ଚ ସେହି ସପ୍ତମ ଦିନକୁ ବିଶ୍ରାମ ଦିନକୁ ପାଳନ କରୁଅଛି, ଯେଉଁ ମଣ୍ଡଳୀ 10 ଆଜ୍ଞାରେ ଗୁରୁତ୍ୱପୂର୍ଣ୍ଣ ଦେଉଅଛି, ସେହି ମଣ୍ଡଳୀ ହେବ ଏକ ବିଶ୍ୱବ୍ୟାପୀ ମିଶନରୀ ଚର୍ଚ୍ଚ ହେବ ବୋଲି ଆମେ ପାଉଅଛୁ। ଯେପରିକି ପ୍ରକାଶିତ 14:6-14 ସେହି ତିନି ଦୂତଙ୍କ ବାର୍ତ୍ତା ଶିକ୍ଷା ପ୍ରଚାର କରେ, ଯେଉଁଥିରେ ସେହି ସଦାପ୍ରଭୁଙ୍କୁ ପୂଜା ଆରାଧନା ପୂଜା କରିବାକୁ କୁହାଯାଇଛି। ଏହା ମନେ ରଖିବା ଜରୁରୀ ଯେ ବନ୍ଧୁ, ଈଶ୍ୱରଙ୍କ ଶେଷ ସମୟର ଅବଶିଷ୍ଟ ଚର୍ଚ୍ଚ ନିଶ୍ଚିତ ଭାବରେ ଯୀଶୁଙ୍କ ସମସ୍ତ 6 ବର୍ଣ୍ଣନାକାରୀ ପଏଣ୍ଟ ସହିତ ଖାପ ଖାଇବ ଯାହା ଆମେ ଆପୂର୍ବେ ଦେଖିଅଛୁ। ଏହାର ଅର୍ଥ ହେଉଛି ବନ୍ଧୁ ଯେ ଭବିଷ୍ୟତବାଣୀର ଉପହାର ଅନ୍ତର୍ଭୁକ୍ତ କରାଯିବା ଆବଶ୍ୟକ। ଏଥିରେ ଜଣେ ଭବିଷ୍ୟତ ବକ୍ତା ରହିବେ ବୋଲି ଆମେ ଦେଖୁଅଛୁ। ବନ୍ଧୁ, ଯେତେବେଳେ ତୁମେ ଈଶ୍ୱରଙ୍କ ଶେଷ ସମୟର ଚର୍ଚ୍ଚରେ ଯୋଗ ଦିଅ, ଯାହାର ସମସ୍ତ ଉପହାର ଅଛି, ଏହା ତୁମକୁ କିପରି ପ୍ରଭାବିତ କରିବ? ବନ୍ଧୁ, ଯେ ଆମ୍ଭେମାନେ ଆଉ ପିଲା ହେବା ଉଚିତ ନୁହେଁ। ମନୁଷ୍ୟର କୌଶଳ ଦ୍ୱାରା ପ୍ରତାରଣ ଷଡ଼ଯନ୍ତ୍ରରେ ପ୍ରତ୍ୟେକ ତତ୍ର ପତନ ସହିତ ଫିଙ୍ଗି ଦିଆଯିବ ବୋଲି ଏଫିସିଓ 4:14 ଆମେ ପାଉଅଛୁ। ଏହା ତୁମକୁ ଆଧ୍ୟାତ୍ମିକ ଭାବରେ ଢଙ୍ଗରେ ରହିବ। ତୁମର ବିଶ୍ୱାସରେ ତୁମେ ଆଉ ନିଶ୍ଚିତ ଅନିଶ୍ଚିତ ଓ ବିସ୍ଥାପିତ ହେବ ନାହିଁ। ଏହିପରି ପବିତ୍ର ଶାସ୍ତ୍ର ବାଇବଲ ଆମମାନଙ୍କୁ କହୁଅଛି। ତାହେଲେ ବନ୍ଧୁ, ପ୍ରେରିତ ପାଉଲ ପ୍ରଥମ କରନ୍ତି 12:1-8 ରେ ଯୀଶୁଙ୍କ ମଣ୍ଡଳୀକୁ ଦେଇଥିବା ଉପହାର ଗୁଡ଼ିକ ଶରୀରର କିଛି ଅଂଶ ସହିତ ତୁଳନା କରୁଛି। ଶରୀର କେଉଁ ଅଙ୍ଗ ଭବିଷ୍ୟତବାଣୀର ଉପହାରକୁ ସର୍ବୋତ୍ତମ ଭାବରେ ପ୍ରତିପାଦିତ କରେ? ଯେପରିକି ପ୍ରଥମ କରନ୍ତି 12:1-8 ଆମେ ଦେଖୁଛୁ ଶରୀରର ଅଙ୍ଗ ଗୁଡ଼ାକ ସହିତ ତୁଳନା କରୁଛି। ତାହେଲେ ଆମ ଯେଉଁ ଶରୀରର ଅଙ୍ଗ ଅଛି, ଏଇ ଯେଉଁ ଶରୀର ଅଙ୍ଗ ଭବିଷ୍ୟତବାଣୀର ଉପହାରକୁ ସର୍ବୋତ୍ତମ ମାନେ ଉତ୍ତମ ଭାବରେ ପ୍ରତିଫଳ କେଉଁ ଶରୀର କରୁଅଛି? ବନ୍ଧୁ, ପୂର୍ବରୁ ଇସ୍ରାଏଲରେ ଯେତେବେଳେ ଜଣେ ଲୋକ ଈଶ୍ୱରଙ୍କୁ ପଚାରିବାକୁ ଯାଉଥିଲେ, ସେତେବେଳେ ସେ ଏହିପରି କହିଥିଲେ, ଆସ ଦେଖିବା ପାଇଁ ଦେଖିବା, କାରଣ ଯିଏ ବର୍ତ୍ତମାନ ଭବିଷ୍ୟତ ବକ୍ତା ବୋଲି କୁହାଯାଉଥିଲା ସେ ପୂର୍ବରୁ ଜଣେ ଦର୍ଶକ ବୋଲି କୁହାଯାଉଥିଲା। 1 Samuel 9:9 ଆମେ ପାଉଛୁ। ବନ୍ଧୁ, ଯେହେତୁ ଜଣେ ଭବିଷ୍ୟତ ବକ୍ତାଙ୍କୁ ବଦଳରେ ଦର୍ଶକ କୁହାଯାଏ, ଭବିଷ୍ୟତ ବକ୍ତାକୁ ବଦଳରେ ବେଳେ ବେଳେ କ'ଣ କୁହାଯାଏ? ଦର୍ଶକ କୁହାଯାଏ। ଯିଏ ଭବିଷ୍ୟତରେ ଦେଖିପାରେ, ମାନେ ଭବିଷ୍ୟତରେ ଯିଏ ଦେଖିପାରେ ତାକୁ ଭବିଷ୍ୟତବାଣୀ ବା ଭବିଷ୍ୟତ ବକ୍ତା ବୋଲି କୁହାଯାଉଥିଲା, ଆଉ ସେଇ ଭବିଷ୍ୟତବାଣୀର ଉପହାରକୁ ସର୍ବୋତ୍ତମ ଭାବରେ ଉପସ୍ଥାପନା କରାଯାଉଥିଲା। ବନ୍ଧୁ, ପବିତ୍ର ଶାସ୍ତ୍ର ବାଇବଲ ଯେହେତୁ ଭବିଷ୍ୟତବାଣୀ ମଣ୍ଡଳୀରୁ ଆଖି ଭବିଷ୍ୟତବାଣୀ ଉପହାର ବିନା ଏକ ଚର୍ଚ୍ଚ କେଉଁ ଅବସ୍ଥାରେ ରହିବ, ସେଇ ଯେଉଁ ବାଣୀ, ସେଇ ଯେଉଁ ଆଖି, ସେଇ ଯେଉଁ ମଣ୍ଡଳୀର ଆଖି ଭବିଷ୍ୟତବାଣୀ ହେଉଛି, ଆଉ ସେଇ ଭବିଷ୍ୟତବାଣୀ ଉପହାର ବିନା ଏକ ଚର୍ଚ୍ଚ କେଉଁ ଅବସ୍ଥାରେ ରହିବ? ଚାଲ ଦେଖିବା। ଏହା ଅନ୍ଧ ହେବ, ସେଇ ଭବିଷ୍ୟତ ଯେଉଁ ଭବିଷ୍ୟତବାଣୀର ନାହିଁ ସେଇ ମଣ୍ଡଳୀରେ, ସେ ମଣ୍ଡଳୀରେ କ'ଣ ହେବ? ଅନ୍ଧ, ଯାହାର ଆଖି ଅଛି ମାତ୍ର ଦେଖିପାରୁନାହିଁ। ଯୀଶୁ ପରିବର୍ତ୍ତ ବିପଦ ବିଷୟରେ କହୁଥିଲେ ଯେତେବେଳେ ସେ କହିଥିଲେ, ଯଦି ଅନ୍ଧମାନେ ଅନ୍ଧମାନଙ୍କୁ ଆଗେଇ ନିଅନ୍ତି ତେବେ ଉଭୟ ଖାତରେ ପଡ଼ିବେ। ମନେ ରଖନ୍ତୁ ବନ୍ଧୁ, ଯେଉଁ ଲୋକ ଦେଖିପାରୁନାହିଁ ଆଉ ସେଇ ଲୋକ ଯଦି ଅନ୍ୟ ଆଡ଼କୁ ଅନ୍ୟ ଲୋକକୁ କଡ଼ାଇ ନେଉଛି ତେବେ ଦୁଇ ଉଭୟ କ'ଣ ହେବେ? ସେମାନେ ଗାତରେ ଫଳିବେ ପଡ଼ିବେ ବୋଲି ପବିତ୍ର ଶାସ୍ତ୍ର ବାଇବଲମାନଙ୍କୁ କହୁଛି 14:15। ଯେଉଁ ବ୍ୟକ୍ତି ଅନ୍ଧ ଅଛି ସେ ଅନ୍ଧମାନଙ୍କୁ କେବେ ହେଲେ କଡ଼ାଇ ନେଇପାରିବେନି। ପର ଉଦାହରଣ ସ୍ୱରୂପ ପାଉଳ, ପ୍ରେରିତ ପାଉଳ, ଭବିଷ୍ୟତ ବକ୍ତା, ପ୍ରଚାରକ, ପାଦ୍ରୀମାନେ, ଟିଚରମାନେ, ଏମାନେ ସମସ୍ତ କ'ଣ? ପବିତ୍ର ଶାସ୍ତ୍ର ବାଇବଲ ଦ୍ୱାରା ମନୋନୀତ ଲୋକେ, ଯିଏକି ପ୍ରେରିତ ପାଉଲ, ପ୍ରେରିତମାନେ, ଭବିଷ୍ୟତ ଭକ୍ତମାନେ, ପ୍ରଚାରକମାନେ, ପାଦ୍ରୀମାନେ, ଅଶିକ୍ଷକମାନେ, ଈଶ୍ୱରଙ୍କ ଅବଶିଷ୍ଟ ଚର୍ଚ୍ଚରେ ଖ୍ରୀଷ୍ଟ ଦେଇଥିବା ସମସ୍ତ ଉପହାର ରହିବା ଉଚିତ କି? ହଁ, ସମସ୍ତ ଉପହାର ରହିବାର ଉଚିତ। ହଁ, ଶାସ୍ତ୍ରଗୁଡ଼ିକ ସ୍ପଷ୍ଟ ଭାବରେ ଶିକ୍ଷା ଦିଏ ଯେ ଈଶ୍ୱରଙ୍କ ଶେଷ ସମୟର ଚର୍ଚ୍ଚ କୌଣସି ଉପହାରରେ ଆସିବ ନାହିଁ। ଅର୍ଥାତ୍ ଭବିଷ୍ୟତବାଣୀର ଉପହାର ସହିତ ଏହାର ସମସ୍ତ ଉପହାର ରହିବା ଆବଶ୍ୟକ। ଏହିପରି ପ୍ରଥମ କରନ୍ତି 1:5-8 ଆମେ ପାଉଅଛୁ। ବନ୍ଧୁ, ପ୍ରେରିତ ପ୍ରକାଶିତ ବାକ୍ୟ 12:17 ସୂଚିତ କରେ ଯେ ଈଶ୍ୱରଙ୍କ ଶେଷ ସମୟର ଅବଶିଷ୍ଟ ଚର୍ଚ୍ଚ ଯୀଶୁ ଖ୍ରୀଷ୍ଟଙ୍କ ସାକ୍ଷ୍ୟ ପାଇବ। ଏହିପରି ପ୍ରକାଶିତ ବାକ୍ୟ 19:20 କୁହେ ଯେ ଯୀଶୁଙ୍କ ସାକ୍ଷ୍ୟ ଭବିଷ୍ୟତବାଣୀର ଆତ୍ମା ଅଟେ। ଆମେ ନିଶ୍ଚିତ ହୋଇପାରିବା କି ଏହାର ଅର୍ଥ ହେଉଛି ମଣ୍ଡଳୀରେ ଜଣେ ଭବିଷ୍ୟତ ବକ୍ତା ରହିବେ। ହଁ, ପ୍ରକାଶିତ ବାକ୍ୟ ତାର 19:10 ସେହି ଦୂତ ଜଣେ ଦୂତ ପ୍ରେରିତ ଜହନକୁ କହୁଥିଲେ ଯେ ସେ ଜହନ ସହକର୍ମୀ ବୋଲି। ଜଣେ ଦୂତ ପ୍ରେରିତ ପାଉଲ ପ୍ରେରିତ ଜହନକୁ କହୁଥିଲେ ଯେ ସେ ସହକର୍ମୀ ଦୂତ ବା ସହକର୍ମୀ ଯିଏ ତାଙ୍କର ଭାଇମାନଙ୍କ ମଧ୍ୟରୁ ଜଣେ ଯିଏ ଯୀଶୁଙ୍କ ସାକ୍ଷା ପାଇଛନ୍ତି। ଏହି ମାନନ ଦୂତ ପ୍ରକାଶିତ ବାକ୍ୟ ତାର 22:9 ସମାନ ତଥ୍ୟର ପୁନରାବୃତ୍ତି କରି କହିଲେ, ମୁଁ ତୁମର ସହକର୍ମୀ ଏବଂ ଭବିଷ୍ୟତ ଭକ୍ତମାନଙ୍କର ଭାଇ। କିଏ? ଭବିଷ୍ୟତ ଭକ୍ତମାନଙ୍କର ଭାଇ। ବନ୍ଧୁ, ଧ୍ୟାନ ଦିଅନ୍ତୁ ଏଥିରୁ। ଏଥର ସେ ନିଜକୁ ଯୀଶୁଙ୍କ ସାକ୍ଷା ଅପେକ୍ଷା ଜଣେ ଭବିଷ୍ୟତ ବକ୍ତା ବୋଲି କହୁଛନ୍ତି। ତେଣୁ ଯୀଶୁଙ୍କୁ ସାକ୍ଷା ପାଇବା ଏବଂ ଭବିଷ୍ୟତ ବକ୍ତା ହେବା ସମାନ କଥା। ବନ୍ଧୁ, ଯୀଶୁଙ୍କୁ ସାକ୍ଷା ପାଇବା ଆଉ ଭବିଷ୍ୟତ ବକ୍ତା ହେବା ସମାନ କଥା। ବନ୍ଧୁ, ତାହେଲେ ଯୀଶୁଙ୍କ ସାକ୍ଷା ବାକ୍ୟଗୁଡ଼ିକ ଅନ୍ୟ କେଉଁ ବିଶେଷ ମହତ୍ତ୍ୱ ଅଟେ? ହଁ ବନ୍ଧୁ, ଯୀଶୁଙ୍କ ସାକ୍ଷା ଅର୍ଥ ହେଉଛି ଯେ ଜଣେ ଭବିଷ୍ୟତ ବକ୍ତାଙ୍କ କଥା ଯୀଶୁଙ୍କ ଠାରୁ ଆସିଅଛି। ଆମେ ଜଣେ ପ୍ରକୃତ ଭବିଷ୍ୟତ ବକ୍ତାଙ୍କ ବାକ୍ୟକୁ ଯୀଶୁଙ୍କ ଠାରୁ ଆମକୁ ଏକ ବିଶେଷ ବାର୍ତ୍ତା ଭାବରେ ଗ୍ରହଣ କରିବା ଉଚିତ। ଯେପରିକି ପ୍ରକାଶିତ ବାକ୍ୟ ତାର 1:11 ଆଉ ଆମୋସ 3:7 ଆମେ ପାଉଅଛୁ। ବନ୍ଧୁ, ପ୍ରକୃତ ଭବିଷ୍ୟତ ବକ୍ତାଙ୍କ ଉପରେ ଅପମାନ ଆଣିବା ଅତ୍ୟନ୍ତ ବିପଦଜନକ ଅଟେ। ଏହା ଯୀଶୁଙ୍କ ଉପରେ ଅପମାନ ଆଣିବା ସହିତ ସମାନ ଅଟେ। ଯିଏ ସେମାନଙ୍କୁ ପଠାନ୍ତି ଏବଂ ସେମାନଙ୍କୁ ମାର୍ଗଦର୍ଶନ କରନ୍ତି। ଆଶ୍ଚର୍ଯ୍ୟର କଥା ଯେ ଈଶ୍ୱର ଚେତାବନୀ ଦେଇଛନ୍ତି, ମୋର ଭବିଷ୍ୟତ ବକ୍ତାମାନଙ୍କୁ କୌଣସି ଅନିଷ୍ଟ କର ନାହିଁ। ଗୀତ ସଂହିତା 105:15 ଆମେ ପାଉଛୁ କି ପରମେଶ୍ୱର କହନ୍ତି କି ଭବିଷ୍ୟତ ବକ୍ତାମାନଙ୍କର କିଛି ଅନିଷ୍ଟ କର ନାହିଁ। ଅନିଷ୍ଟ ମାନେ କିଛି ନଷ୍ଟ କର ନାହିଁ। ବନ୍ଧୁ, ତାହେଲେ ଜଣେ ପ୍ରକୃତ ଭବିଷ୍ୟତ ବକ୍ତାଙ୍କ ପାଇଁ ବାଇବଲ ଯୋଗ୍ୟତା କ'ଣ? ହଁ ବନ୍ଧୁ, ଜଣେ ପ୍ରକୃତ ଭବିଷ୍ୟତ ବକ୍ତାଙ୍କ ପାଇଁ ବାଇବଲର ପରୀକ୍ଷା ଏଇ ଯେଉଁ ପଏଣ୍ଟ ଗୁଡ଼ାକୁ ଆମେ ଦେଖିବା। 1 ଧାର୍ମିକ ଜୀବନଯାପନ କର। ମାଥିଓ 7:15-20 ଆମେ ଦେଖୁଛୁ କି ଆମେ ଏକ ଧାର୍ମିକ ଜୀବନଯାପନ କରିବାକୁ ଉଚିତ। ତାପରେ ଆମେ ଦେଖୁଅଛୁ ଈଶ୍ୱରଙ୍କ ଦ୍ୱାରା ସେବା କରିବାକୁ ଆହ୍ୱାନ କରାଯାଏ। ଏଇ ଯେଉଁ ଭବିଷ୍ୟତ ଭକ୍ତମାନଙ୍କୁ ଈଶ୍ୱରଙ୍କ ଦ୍ୱାରା ତାଙ୍କ ସେବା କରିବା ପାଇଁ ଆହ୍ୱାନ କରାଯାଉଛି। ଯଦି ଆପଣ ପଢ଼ିବେ ଯିଶାୟା ପୁସ୍ତକ 6:1-10, ଯିରିମିୟ 1:5-10, ଆମୋସ 7 ଆଉ ତାର 14:15 ଏହିପରି ଆମମାନଙ୍କୁ କହୁଅଛି। ତାପରେ ବାଇବଲ ସହିତ କଥାବାର୍ତ୍ତା ଏବଂ ଲେଖନ୍ତୁ। ଦେଖନ୍ତୁ ଯିଶାୟା ତାର 8:19-20 ଘଟଣା ଗୁଡ଼ିକର ଭବିଷ୍ୟତବାଣୀ କର। ଯାହା ଯାହା ଘଟଣା କରି ଘଟିସାରିଛି ସେହି ଘଟଣା ଗୁଡ଼ିକ ସହିତ ଭବିଷ୍ୟତର ବାଣୀର ସହିତ ତୁଳନା କର, ତେବେ ଜାଣିପାରିବ। ସେହିପରି ଦ୍ୱିତୀୟ ବିବରଣୀୟ ତାର 18:20-22 ଆମେ ପାଉଛୁ। ତାପରେ ଗଣନା ପୁସ୍ତକ 16:12-6 ପାଉଛୁ କି ଦର୍ଶନ ପାଇବ କିଏ ସେଇ ଭବିଷ୍ୟତ ଭକ୍ତାମାନେ ଦର୍ଶନ ପାଇବେ ପ୍ରଭୁଙ୍କର ବାକ୍ୟ ପାଇବେ ଆଉ ସେମାନେ କହିବେ ତାହେଲେ ଈଶ୍ୱର ତାଙ୍କର ଶେଷ ସମୟର ଅବଶିଷ୍ଟ ଚର୍ଚ୍ଚକୁ ଜଣେ ଭବିଷ୍ୟତ ଭକ୍ତା ପଠାଇବେ କି ହଁ ବନ୍ଧୁ ପଠାଇବେ ଯାହାକି ଆମେ ଦେଖୁଅଛୁ ଏଲ୍ଏନ୍ଜି ହ୍ୱାଇଟ୍ ବିଷୟରେ ସେ କହିଛନ୍ତି ଏଠାରେ ସଂକ୍ଷିପ୍ତ ବିବରଣୀ ଗୁଡ଼ିକ ଅଛି ଦେଖନ୍ତୁ ଈଶ୍ୱର ଜଣେ ଯୁବତୀକୁ ଡାକନ୍ତି ଈଶ୍ୱର ଶେଷ ସମୟର ଚର୍ଚ୍ଚ 1840 ଆରମ୍ଭରେ ଆରମ୍ଭ ହେବାକୁ ଲାଗିଲା ଏବଂ ଆବଶ୍ୟକ ମାର୍ଗଦର୍ଶନ ଆବଶ୍ୟକ କଲା ତେଣୁ ଆମର ପ୍ରତିଜ୍ଞା ସହିତ ଈଶ୍ୱରଙ୍କ ଏଲେନ୍ ହର୍ମନ୍ ନାମକ ଜଣେ ଯୁବତୀଙ୍କୁ ତାଙ୍କର ଭବିଷ୍ୟତ ବକ୍ତା ବୋଲି ଡକାଗଲା ଏଲେନ୍ ଏହି ଆହ୍ୱାନ ଗ୍ରହଣ କରିଥିଲେ ସେ 9 ବୟସରେ ଏକ ଦୁର୍ଘଟଣାରେ ଆହତ ହୋଇଥିଲେ ଏବଂ ତାଙ୍କୁ ମାତ୍ର 3 ଆନୁଷ୍ଠାନିକ ଶିକ୍ଷା ସହ ବିଦ୍ୟାଳୟ ଛାଡ଼ିବାକୁ ପଡ଼ିଥିଲା 17 ବୟସରେ ଯେତେବେଳେ ଈଶ୍ୱର ତାଙ୍କୁ ଡାକିଲେ ସେତେବେଳେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ବିଗିଡ଼ି ଯାଇଥିଲା ତାଙ୍କର ଓଜନ ମାତ୍ର 70 ଥିଲା ଏବଂ ତାଙ୍କୁ ମରିବାକୁ ଦିଆଯାଇଥିଲା ସେ 70 ସେବା କରିଥିଲେ ଏଲେନ୍ ଈଶ୍ୱରଙ୍କ ଆହ୍ୱାନକୁ ଗ୍ରହଣ କଲେ ସେ ତାଙ୍କୁ ଶାରୀରିକ ଭାବେ ସକ୍ଷମ କରି ଏବଂ ତାଙ୍କୁ ନମ୍ର ରଖିଲେ ସେ ଅତିରିକ୍ତ 70 ବଞ୍ଚୁଥିଲେ ଏବଂ 87 ବୟସରେ ମୃତ୍ୟୁବରଣ କରିଥିଲେ ସେ ଦୃଢ଼ ଭାବରେ କହିଥିଲେ ଯେ ତାଙ୍କର ଉଦ୍ଦେଶ୍ୟ ଏବଂ କାର୍ଯ୍ୟ ହେଉଛି ଚର୍ଚ୍ଚ ଏବଂ ଏହାର ସଦସ୍ୟମାନଙ୍କୁ ବାଇବଲକୁ ଯାହା ଏହାର ଧର୍ମ ହେବ ଏବଂ ଯୀଶୁଙ୍କ ଧାର୍ମିକତାର ମାଗଣା ଉପହାରକୁ ଦର୍ଶାଇବ ଏହି ବିଷୟରେ ଏଲେନ୍ ଜି ହ୍ୱାଇଟ୍ କହିଥିଲେ ବନ୍ଧୁ ତାର ପେନ୍ ନାମ ଏବଂ ପୁସ୍ତକ ଏଲେନ୍ ଜଣେ ଧର୍ମଗୁରୁ ଜେମ୍ସ ହ୍ୱାଇଟ୍କୁ ବିବାହ କରିଥିଲେ ଏବଂ ଏଲେନ୍ ଜି ହ୍ୱାଇଟ୍ ନାମରେ ଲେଖିଥିଲେ ସେ ଦୁନିଆର ସବୁଠାରୁ ପ୍ରଫୁଲ୍ଲ ମହିଳା ଲେଖକମାନଙ୍କ ମଧ୍ୟରୁ ଜଣେ ହେଲେ ତାଙ୍କ ପୁସ୍ତକ ବିଶ୍ୱବ୍ୟାପୀ ପଢ଼ି ସ୍ୱାସ୍ଥ୍ୟ ଶିକ୍ଷା ସ୍ୱଭାବ ଖ୍ରୀଷ୍ଟିଆନ ଘର ପିତାମାତା ପ୍ରକାଶନ ଏବଂ ଲେଖା ଅସହାୟକ ଲୋକଙ୍କୁ ସାହାଯ୍ୟ କରିବା ଷ୍ଟିୱାର୍ଡ଼ସିପ୍ ସୁସମାଚାର ଖ୍ରୀଷ୍ଟିଆନ ଜୀବନ ଏବଂ ଅନ୍ୟାନ୍ୟ ବିଷୟରେ ଅନୁପ୍ରାଣିତ ପରାମର୍ଶ ଦେଇଥିଲା ତାଙ୍କ ପୁସ୍ତକ ଶିକ୍ଷା ଏହାର କ୍ଷେତ୍ରରେ ଏକ ପ୍ରାଧିକରଣ ଭାବରେ ବିବେଚନା କରାଯାଇଥିଲା କଲମ୍ବିଆ ବିଶ୍ୱବିଦ୍ୟାଳୟର ପୂର୍ଣ୍ଣତନ ପ୍ରଫେସର ଦୋକାଠୋର ଫ୍ଲୋରେନ୍ସ ପ୍ରାଟିମେର କହିଛନ୍ତି ଯେ ଏହି ପୁସ୍ତକରେ ଉନ୍ନତ ଶିକ୍ଷାଗତ ଧାରଣା ରହିଛି ଏବଂ ଏହା ସମୟଠାରୁ 50 ଅଧିକ ଆଗେଇ ଥିଲା କର୍ନେଲ୍ ବିଶ୍ୱବିଦ୍ୟାଳୟ ପୁଷ୍ଟିକର ପ୍ରଫେସର ଡକ୍ଟର କ୍ଲିଭ୍ ମ୍ୟାକ୍ ସ୍ୱାସ୍ଥ୍ୟ ସମ୍ବନ୍ଧରେ ତାଙ୍କ ଲେଖା ବିଷୟରେ କହିଛନ୍ତି ଏହିପରି ଆଧୁନିକ ବିଜ୍ଞାନ ସୃଷ୍ଟିକର ଆଗମନ ପୂର୍ବରୁ ଶ୍ରୀମତୀ ଏଲେନ୍ ଜି ହ୍ୱାଇଟ୍ଙ୍କ ରଚନା ଲେଖାଯାଇଥିଲା ଆଜି କୌଣସି ଉତ୍ତମ ସାମଗ୍ରୀ ଗାଇଡ଼ ଉପଲବ୍ଧ ନାହିଁ ବିଳମ୍ବିତ ନ୍ୟୁଷ୍ଟୋର ପଲ୍ ହାର୍ଡ କହିଛନ୍ତି ଯେ ପୃଷ୍ଟିକର ବିଷୟ ଉପରେ ଏତେ ଗଭୀର ବୁଝାମଣା ସହିତ ଲେଖିଥିଲେ ଯେ ସେ ସମର୍ଥନ କରିଥିବା ଅନେକ ନୀତି ମଧ୍ୟରୁ 2 ବ୍ୟତୀତ ବୈଜ୍ଞାନିକ ଭାବରେ ପ୍ରତିଷ୍ଠା ହୋଇଅଛି ଲଣ୍ଡନର ଷ୍ଟେସନର୍ସ ହଲ୍ ଦ୍ୱାରା ତାଙ୍କ ପୁସ୍ତକ ଆକାରିତ କରାଯାଇଥିଲା। ଏହା ବର୍ଣ୍ଣନା ବାହାରେ ହୃଦୟ ବସ୍ତ୍ର ଏବଂ ଉନ୍ନତ ଅଟେ। ବିଶେଷଜ୍ଞ ସହ ବହୁ ପୂର୍ବରୁ ଜଣେ ବ୍ୟକ୍ତିଙ୍କ ବୃଦ୍ଧି କରାଯାଇପାରିବ ବୋଲି ସେ ବୃଦ୍ଧି ମାତା ପ୍ରସଙ୍ଗ କରିଛନ୍ତି। 1905 କହିଥିଲେ ଯେ କକଟ ହେଉଛି ଏବଂ ଏକ ଜୀବାଣୁ କିମ୍ବା ଜୀବାଣୁ ଯାହା ଡାକ୍ତରୀ ବିଜ୍ଞାନୀ କେବଳ 1950 ଆବିଷ୍କାର କରିଥିଲେ। ବନ୍ଧୁ, ଏହିପରି ଆମେ ଏଲଏନଜି ୱାଇଟ୍ର ବିଷୟରେ ଦେଖୁଅଛୁ। ପରମେଶ୍ୱର ଏଲଏନଜି ୱାଇଟ୍କୁ ତାଙ୍କ କାର୍ଯ୍ୟରେ ବ୍ୟବହାର କଲେ ଆଉ ତାଙ୍କ କାର୍ଯ୍ୟ ଦ୍ୱାରା ଜଗତକୁ ସେଇ ସତ୍ୟ ଈଶ୍ୱର ବିଷୟରେ ପ୍ରଚାରିତ ସତ୍ୟ ଈଶ୍ୱର ବିଷୟରେ ଦର୍ଶାଇଲେ। ତାହେଲେ ଚାଲନ୍ତୁ ସେହି ସତ୍ୟ ଈଶ୍ୱର ଉପରେ ଆମେ ବିଶ୍ୱାସ କରି ତାଙ୍କ ମଧୁର ନାମରେ ବିଶ୍ୱାସ କରି ନିଜକୁ ସମର୍ପଣ କରି ସେହି ମଧୁର ନାମରେ ଆମେ ପ୍ରାର୍ଥନା ଉତ୍ସର୍ଗ କରିବା। ହେ ଆମ୍ଭମାନଙ୍କ ସର୍ବଶକ୍ତି ସର୍ବଜ୍ଞାନୀ ପ୍ରେମର ସାଗର ଦୟାମୟ ଅନ୍ତର୍ଯ୍ୟମୀ ଅନୁଗ୍ରହ ପରମପିତ, ଧନ୍ୟବାଦ ଅର୍ପଣ କରୁଅଛୁ। ବର୍ତ୍ତମାନ ଯେଉଁ ବାକ୍ୟ ତୁମ ଭକ୍ତମାନଙ୍କୁ ଶୁଣିଲେ ସେହି ବାକ୍ୟ ଅନୁସାରେ ଆମମାନଙ୍କୁ ଚାଲିବା ପାଇଁ ବୁଦ୍ଧିରେ ଜ୍ଞାନରେ ଶକ୍ତିରେ ପରିପୂର୍ଣ୍ଣ କର। ଆମ ପାପ ସବୁ ତୁମ ସେହି ବହୁମୂଲ୍ୟ ରକ୍ତରେ ପରିଷ୍କାର ରୂପେ ଧୋଇ ଦିଅ। ଆଉ ପରିଶେଷ ଯେବେ ତୁମେ ତୁମ ସେହି ସହସ୍ରଦୂତଙ୍କ ସହ ଆସିବେ ସେତେବେଳେ ଆମମାନଙ୍କୁ ଏକ ବାସସ୍ଥାନ ଦିଅ ବୋଲି ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ମଧୁରମୟ ନାମରେ ଏହି ଛୋଟ ବିକ୍ଷମ ହେଉଛି ତୁମେ ଗ୍ରହଣ କର। ଆମେନ୍।
প্রিয় শ্রোতা, আমি আশা করুছু যে আমার কার্যক্রম আপনার পসন্দ লাগুব। আপনার মতামত জনাইব আমার এই ঠিকার যোগাযোগ করতু। আমার ঠিকা আডভেটেজ মিডিয়া সেটর এসডিএ মিশন কম্পাউন্ড সাি পার্ক পুণে 411037 মহারাষ্ট্র বা খোলতু আমার ওয়েবসাইট যেকোন আন্ড্রয়েড ফোন স্মার্টফোন ডেস্কটপ ল্যাপটপ কিংবা ট্যাবলেট আমার ওয়েবসাইট www.awr.org/ori ଏବଂ www.adventistmediacenterindia.org। ଆଡଭେଣ୍ଟିଷ୍ଟ ମିଡ଼ିଆ ସେଣ୍ଟର ଇଣ୍ଡିଆର ସ୍ପେଲିଂ ହେଉଛି ADVENTISTMEDIACENTRE INDIA। ଅଥବା ଡାଉନଲୋଡ଼ କରନ୍ତୁ ଆମର ମୋବାଇଲ ଆପ୍। ଆପଣଙ୍କର ମୋବାଇଲ ପ୍ଲେ ଷ୍ଟୋରକୁ ଯାଆନ୍ତୁ, ଆଉ ଟାଇପ୍ କରନ୍ତୁ ଦ ଭଏସ୍ ଅଫ୍ ହୋପ୍, ଆଉ ଡାଉନଲୋଡ଼ କରନ୍ତୁ। ଈଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଧନ୍ୟବାଦ।